आकाशवाणी। संवाद पढ़ुछंति उदयनाथ स्वाई। मुख्य संवाद, स्वच्छ सर्वेक्षण 2024-25 पुरस्कार प्रदान कले राष्ट्रपति। इंदोर क्रमगत अष्टम वर्ष पई देशर सबुठारु स्वच्छ शहर भाव पुरस्कृत। प्रधानमंत्री आसंताकाली बिहार और पश्चिमबंग गस्त करि विभिन्न विकासमूलक प्रकल्पर करिबे शिलान्यास और लोकार्पण। प्रत्येक आह्वान को सुजोगरे परिणत करिबा हेउछि सुशासन, कहिले केन्द्र कार्मिक साधारण अभियोग और पेंशन राष्ट्रमंत्री। कृषि क्षेत्र में उत्पादन वृद्धि सह खर्च ह्रास करिबा सरकार लक्ष्य, कहिले केन्द्र कृषि मंत्री। एवं फ्री स्टाइल ग्रैंडस्लाम चेस क्वार्टर फाइनल रे प्रवेश कले भारतीय ग्रैंडमास्टर आर प्रज्ञानानंद। इंदोर क्रमगत अष्टम वर्ष पई देशर सबुठारु स्वच्छ शहर भाव पुणि थरे तार टाइटल बजाय रखिछि। केन्द्र सरकारको वार्षिक स्वच्छता सर्भेरे सुरत शहर द्वितीय स्थान हासिल करिथिबा बेले नवी मुंबई तृतीय स्थान रे रहिछि। आज नुआदिल्ली रे आयोजित समारोह रे राष्ट्रपति द्रौपदी मुर्मू द्वारा स्वच्छ सर्वेक्षण 2024-25 पुरस्कार रो नवम संस्करण प्रदान करा जायथिला। एही अवसर रे राष्ट्रपति स्वच्छता को विकसित भारत 2047 रो दृष्टिकोण रो सबुठारु गुरुत्वपूर्ण दिग बोली कहिबा सह देश को स्वच्छ सुस्थ एवं विकसित करिबा पई देशवासी को आह्वान दैछन्ते।
स्वच्छता से जुड़े प्रयासों के आर्थिक पहलू होते हैं, सांस्कृतिक आयाम होते हैं तथा भौगोलिक पक्ष भी होते हैं। मुझे विश्वास है बहुआयामी तथा समग्र दृष्टि के साथ संचालित स्वच्छ भारत मिशन भी सभी देशवासी मजबूती से भागीदारी करेंगे। सुविचारित और दृढ़ संकल्प के साथ सभी देशवासी वर्ष 2047 तक जिस विकसित भारत का निर्माण करेंगे उसी दिशा में हम जा रहे हैं।
राष्ट्रपति कहिछन्ति प्राचीन कालरु स्वच्छता देशर सांस्कृतिक एवं आध्यात्मिक चेतनार एक मूल उपादान होई आसिछि। 2025 रे देश स्वच्छता एवं विश्वासर एक सुंदर संगम देखिथिला बोली राष्ट्रपति कहिबा सह कुंभ मेला संपर्करे कहिथिले।
महाकुंभ 2025 विश्व इतिहास का सबसे बड़ा जन समागम था। मुझे भी पवित्र त्रिवेणी संगम में अवगाहन करने का सौभाग्य मिला था। महाकुंभ 2025 में स्वच्छता और श्रद्धा का अद्भुत संगम भी देखने को मिला। अतः स्वच्छ महाकुंभ हेतु विशेष उल्लेख पुरस्कार के लिए मैं आवासन और शहरी कार्य मंत्रालय की बहुत बहुत सराहना करती हूँ।
3-10 लक्ष जनसंख्या विशिष्ट शहर वर्गरे नोएडा स्वच्छ शहर भावे शीर्षरे थिबा बेले चंडीगढ़ एवं महीशूर द्वितीय स्थान अधिकार करिछन्ते। 10 लक्षरु अधिक जनसंख्या विशिष्ट शहर मध्यरे अहमदाबाद को प्रथम स्थान मिलिछि। चलित वर्ष 4 वर्गरे मोट 78 पुरस्कार प्रदान करा जायथिबा बेले सेगुडिक मध्यरे सुपर स्वच्छ लीग शहर एवं 5 भिन्न जनसंख्या आधारित श्रेष्ठ 3 स्वच्छ शहर रहिछि। गोटिए शहर गोटिए पुरस्कार नीति आधारे प्रत्येक राज्य श्रेष्ठ प्रदर्शनकारी शहर को प्रतिश्रुतिबद्ध श्रेष्ठ शहर भाव स्वीकृति प्रदान करा ओडिशार भुवनेश्वर सामिल होई। सेहिभली 20,000-50,000 जनसंख्या विशिष्ट वर्गरे गंजाम जिलार आशिका एनएसी पुरस्कृत होई। प्रधानमंत्री नरेन्द्र मोदी आसंताकाली बिहार एवं पश्चिमबंग गस्तरे जिबे। प्रधानमंत्री तांक बिहार गस्त काळरे मोतिहारीठारे 7000 कोटि टंकार ऊर्ध बहुविध विकासमूलक प्रकल्पकु देश उद्देश्यरे शिलान्यास ओ उद्घाटन करिबे। एही प्रकल्प मध्यरे रेल, सड़क, ग्रामीण विकास, मत्स्य, इलेक्ट्रोनिक्स एवं सूचना प्रजुक्ति विद्या आदि रहिछि। श्री मोदी पटनार दरभंगाठारे एक नूतन सफ्टवेयर प्रजुक्ति पार्क एसटीपीआई रो उद्घाटन करिबे। एतद् व्यतीत पटनारे एक अत्याधुनिक इनक्यूबेशन सुविधा थिबा एसटीपीआई रो मध्य उद्घाटन करिबे। प्रधानमंत्री पटना ठारे 4 नूतन अमृत भारत ट्रेन को पताका देखाई शुभारंभ करिबे। परे जातीय ग्रामीण जीविका मिशन अधीनरे दीनदयाल अंत्योदय योजना रे प्राय 61,500 स्वयं सहायक गोष्ठी मानंकु 400 कोटि टंका प्रदान करिबे। परे प्रधानमंत्री पटनारु पश्चिमबंग गस्त करि देश उद्देश्यरे तैल एवं ग्यास, शक्ति, सड़क एवं रेल क्षेत्र में 5,000 कोटि टंकार बहुविध विकासमूलक प्रकल्पर शिलान्यास और उद्घाटन करिबे। एही अवसर में से एक साधारण सभा उद्बोधन देवार कार्यक्रम रही। प्रधानमंत्री पश्चिम बर्धमान स्थित तोपसी और पांडवेश्वर ठारे सेतु भारतम कार्यक्रम अधीन 380 कोटि टंका व्यय निर्मित 2 ओभरब्रिज्र लोकार्पण करिबे। एही ओभरब्रिज गुड़िक सड़क जोगाजोग को सुगम करने रेल लेवल क्रसिंग दुर्घटना रोकवे सहायक हेबो। ସୁଶାସନର ଅର୍ଥ ହେଉଛି ପ୍ରତ୍ୟେକ ଆହ୍ୱାନକୁ ସୁଯୋଗରେ ପରିଣତ କରିବା ବୋଲି କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଭୁବନେଶ୍ୱରରେ ଆଜି କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ତମ ପ୍ରଶାସନିକ ଅଭ୍ୟାସ ନେଇ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି, ଏହିଭଳି ସମ୍ମିଳନୀ ଆଞ୍ଚଳିକ ଓ ଜାତୀୟ ସ୍ତରରେ ସୁପ୍ରଶାସନର ମଡେଲଗୁଡ଼ିକ ଗ୍ରହଣ କରିବାରେ ସହାୟକ ହୋଇଥାଏ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାରେ ପ୍ରଶାସନିକ କ୍ଷେତ୍ରରେ ବୃହତ ସଂସ୍କାର ଆସିବା ସହ କାଗଜବିହୀନ ବଜେଟ୍ ଏବଂ ଡିଜିଟାଲ ମାଧ୍ୟମରେ ଜନ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଅମଲାତନ୍ତ୍ରର ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ସୁଶାସନର ମହତ୍ୱ ଉପରେ ଆଲୋଚନା କରିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀକୁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ସମଗ୍ର ଦେଶରୁ 400ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଅଧୀନରେ କୃଷି ଉତ୍ପାଦକତା ବୃଦ୍ଧି କରିବା କ୍ଷେତ୍ରରେ ଯୋଗଦାନ ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ କରିଛନ୍ତି। କୃଷି ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଏହି ଯୋଜନାରେ 100 ଜିଲ୍ଲାକୁ ଚୟନ କରାଯାଇଛି ବୋଲି ଆଜି ବିହାର ସମସ୍ତିପୁରର ପୁସାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି। ଶ୍ରୀ ଚୌହାନ ବିଶ୍ୱବିଦ୍ୟାଳୟ ଛାତ୍ର ଏବଂ ଗବେଷକମାନଙ୍କୁ କୃଷକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ଖର୍ଚ୍ଚକୁ ହ୍ରାସ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଭାରତ ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ବାର୍ଷିକ 50,000 କୋଟି ଟଙ୍କାର ବାସୁମତୀ ଚାଉଳ ରପ୍ତାନୀ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଖେଲୋ ଭାରତ କନ୍କ୍ଲେଭ୍କୁ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡବ୍ୟ କ୍ରୀଡ଼ାକୁ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜନସାଧାରଣ, କ୍ରୀଡ଼ା ସଂଘ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ସାମୁହିକ ପ୍ରୟାସ ଦ୍ୱାରା ଭାରତ ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
हम उसको कैसे चलाएं और यही स्पिरिट और यही मूवमेंट को हमें आगे बढ़ानी है तो सभी स्टेक होल्डर एक साथ में मिलकर प्रयास करें तो हम अवश्य गोल भी तय कर सकते हैं और गोल अचीव भी कर सकते हैं।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ୟେମେନ୍ରେ ନିମିଷା ପ୍ରିୟା ମାମଲା ଏକ ସମ୍ବେଦନଶୀଳ ଘଟଣା ଏବଂ ଭାରତ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଆସୁଛନ୍ତି। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସରକାରଙ୍କ ପକ୍ଷରୁ ନିମିଷା ପ୍ରିୟାଙ୍କ ପରିବାରକୁ ଆଇନଗତ ସହାୟତା ଯୋଗାଇ ଦିଆଯିବା ସହ ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି। ସେ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପରିବାର ସଦସ୍ୟଙ୍କ ସହ ସରକାର ଯୋଗାଯୋଗରେ ଅଛନ୍ତି। ଏଥିରେ ନିମିଷା ପ୍ରିୟାଙ୍କ ପରିବାରକୁ ଅନ୍ୟ ପକ୍ଷ ସହିତ ଏକ ପାରସ୍ପରିକ ସହମତ ସମାଧାନରେ ପହଞ୍ଚିବା ପାଇଁ ଅଧିକ ସମୟ ପାଇବା ଲକ୍ଷ୍ୟରେ କିଛିଦିନ ଧରି ସମନ୍ୱିତ ପ୍ରୟାସ ଜାରି ରହିଛି। ମୁଖପାତ୍ର କହିଛନ୍ତି, ୟେମେନ୍ କର୍ତ୍ତୃପକ୍ଷ ଚଳିତ ମାସ 16 ହେବାକୁ ଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ବ୍ରିଟେନ୍ ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ପରବର୍ତ୍ତୀ ଆଲୋଚନା ଫେବୃଆରୀରେ ଦିଲ୍ଲୀରେ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଚଳିତ ବର୍ଷ ମଧ୍ୟରେ ଚୁକ୍ତିନାମା ସମ୍ପୂର୍ଣ୍ଣ ହେଉ ବୋଲି ଉଭୟ ଦେଶର ନେତାମାନେ ଆଶା କରୁଛନ୍ତି। ନାଟୋ ସଚିବ ଜେନେରାଲ ମାର୍କ ରୁଟେଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୁଖପାତ୍ର କହିଛନ୍ତି, ଭାରତ ଘଟଣାକ୍ରମ ଉପରେ ନଜର ରଖିଛି। ସେ କହିଛନ୍ତି, ଲୋକଙ୍କ ଶକ୍ତି ଆବଶ୍ୟକତା ସୁରକ୍ଷିତ କରିବା ଭାରତ ପାଇଁ ପ୍ରମୁଖ ପ୍ରାଥମିକତା। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ସ୍ଥାନାନ୍ତରଣ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏପର୍ଯ୍ୟନ୍ତ 1,563 ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ରୁଷରେ ନିଖୋଜ 16 ଭାରତୀୟଙ୍କ ବିଷୟରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସଂକ୍ରାନ୍ତରେ ନୂଆଦିଲ୍ଲୀ ରୁଷ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସିରିଆରେ ଇସ୍ରାଏଲ ବିମାନ ଆକ୍ରମଣ ଉପରେ ଭାରତର ମତ ଉପରେ ଏକ ପ୍ରଶ୍ନର ଜବାବରେ ମୁଖପାତ୍ର କହିଛନ୍ତି, ସେହି ଦେଶଗୁଡ଼ିକରେ ଯଥାଶୀଘ୍ର ଶାନ୍ତି ଓ ସ୍ଥିରତା ଫେରିଆସୁ ବୋଲି ଭାରତ ଚାହୁଁଛି। ଲସ୍ ଭେଗାସରେ ଖେଳାଯାଉଥିବା ଫ୍ରି ଷ୍ଟାଇଲ୍ ଗ୍ରାଣ୍ଡସ୍ଲାମ୍ ଚେସ୍ ପ୍ରତିଯୋଗିତାରେ ଭାରତର ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନାନନ୍ଦ ବିଶ୍ୱର 1 ମାନ୍ୟତାପ୍ରାପ୍ତ ନରୱେର ମାଗ୍ନସ୍ କାର୍ଲେସନ୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଇନ୍ଦୋର କ୍ରମାଗତ ଅଷ୍ଟମ ବର୍ଷ ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପୁରସ୍କୃତ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ପ୍ରତ୍ୟେକ ଆହ୍ୱାନକୁ ସୁଯୋଗରେ ପରିଣତ କରିବା ହେଉଛି ସୁଶାସନ, କହିଲେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ। କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ଖର୍ଚ୍ଚ ହ୍ରାସ କରିବା ସରକାରଙ୍କ ଲକ୍ଷ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଫ୍ରି ଷ୍ଟାଇଲ୍ ଗ୍ରାଣ୍ଡସ୍ଲାମ୍ ଚେସ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନାନନ୍ଦ। ସମ୍ବାଦ ଶେଷ ହେଲା।